ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଉଦାମପୁର ଶ୍ରୀନଗର ବାରମୂଲା ରେଳ ସଂଯୋଗ ପ୍ରକଳ୍ପକୁ ଆଜି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ. କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରଗୁଡ଼ିକ ଭାରତକୁ ସବୁବେଳେ ସମର୍ଥନ ପ୍ରଦାନ କରୁଥିବାରୁ ପ୍ରଶଂସା କଲେ ବୈଦେଶିକ ମନ୍ତ୍ରୀ. ଅମରନାଥ ଯାତ୍ରାକୁ ଏକ ସମନ୍ୱିତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ସେନାବାହିନୀ ପକ୍ଷରୁ ଆରମ୍ଭ କରାଯାଇଛି ଅପରେସନ୍ ଶିବ. ବେଙ୍ଗାଲୁରୁ ଦଳାଚକଟା ମୃତ୍ୟୁ ଘଟଣାରେ ଗିରଫ ହେଲେ ତିନି ଜଣ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାଗ ନେବାକୁ ଆଜି ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଯାତ୍ରା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଟ୍ରାରୁ ଶ୍ରୀନଗରକୁ ସଂଯୋଗ କରୁଥିବା ବନ୍ଦେ ଭାରତ ଟ୍ରେନ୍କୁ ଉଦ୍ଘାଟନ କରିଛନ୍ତି. କାଟ୍ରା ରେଳ ଷ୍ଟେସନ୍ରୁ ଏହି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିବା ପୂର୍ବରୁ ଟ୍ରେନ୍ ଭିତରେ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି. ସେ ମଧ୍ୟ ସେଠାରେ ଉପସ୍ଥିତ ରେଳ ଲାଇନ୍ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି. ଏହା ପୂର୍ବରୁ କାଟ୍ରାରେ ଆଜି ଜାମ୍ମୁ କାଶ୍ମୀରର ରାମବନ ଜିଲ୍ଲାରେ ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳସେତୁର ଉଦ୍ଘାଟନ କରିଛନ୍ତି. ଆମ ଜାମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଜାମ୍ମୁ କାଶ୍ମୀରରେ ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ. ତ୍ରିରଙ୍ଗା ପତାକା ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ଚେନାବ ବ୍ରିଜ୍କୁ ଉଦ୍ଘାଟନ କରିଛନ୍ତି. ପରେ ପ୍ରଧାନମନ୍ତ୍ରୀ ଜମ୍ମୁ ଡିଭିଜନର ରିଆସି ଜିଲ୍ଲାରେ ଉଦ୍ଧମପୁର ଶ୍ରୀନଗର ବାରମୂଳା ରେଳଲିଙ୍କ ଉପରେ ଦେଶର ପ୍ରଥମ କେବୁଲ୍ ଷ୍ଟେଡ୍ ଅଞ୍ଜି ରେଳସେତୁକୁ ଉଦ୍ଘାଟନ କରିଛନ୍ତି.
ୟେ ହମାରୀ ସରକାର କା ସୌଭାଗ୍ୟ ହେ କି ଇସ୍ ପ୍ରୋଜେକ୍ଟ ନେ ହମାରେ କାର୍ଯ୍ୟକାଳ ମେ ଗତି ପକଡ଼ି ଅର୍ ହମନେ ଇସେ ପୂରା କରକେ ଦିଖାୟା.
272 କିଲୋମିଟର ଦୀର୍ଘ ଏହି ପ୍ରକଳ୍ପ ପାଇଁ 44,000 କୋଟି ଟଙ୍କା ବ୍ୟୟ କରାଯାଇଛି. ଏହି ରେଳ ଲାଇନ୍ରେ 36 ସୁଡ଼ଙ୍ଗ ଓ 943 ସେତୁ ରହିଛି. ଏହି ପ୍ରକଳ୍ପ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
ଆଜ ଚେନାବ କା ବ୍ରିଜ ଦୁନିଆ ମେ ସବସେ ଉଚ୍ଚା ରେଲୱେ ଆର୍ଚ ବ୍ରିଜ ହେ ବୈସେ ହି ଅଞ୍ଜି ବ୍ରିଜ ବି ପହଲା ରେଲୱେ କା କେବଲ ବ୍ରିଜ ହେ ଇସ୍ ଲାଇନ ପର ବନି T50 ଟନଲ ସବସେ ଲମ୍ବି ଟ୍ରାନ୍ସପୋର୍ଟେସନ ଟନଲ ହେ 111 କିଲୋମିଟର କି ଇସ ସେକ୍ସନ ମେ 97 କିଲୋମିଟର ଟନଲ ହେ ଅର 7 କିଲୋମିଟର ବ୍ରିଜ ହେ ୟାନି ଏକ ତରହ ସେ ପୁରା ସେକ୍ସନ ହି ଟନଲ ଅର ବ୍ରିଜ ସେ ବନା ହେ.
ଚେନାବ ନଦୀ ଉପରେ 368 ମିଟର ଉଚ୍ଚତାରେ ଅବସ୍ଥିତ ସର୍ବୋଚ୍ଚ ଚେନାବ ରେଳସେତୁକୁ ପ୍ରଧାନମନ୍ତ୍ରୀ ଆଜି ପରିଦର୍ଶନ କରିଥିଲେ. 1315 ମିଟର ଦୈର୍ଘ୍ୟ ବିଶିଷ୍ଟ ଇସ୍ପାତରେ ଆଧୁନିକ ଜ୍ଞାନକୌଶଳରେ ଏହି ସେତୁ ନିର୍ମାଣ କରାଯାଇଛି. ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଜି ମା' ବୈଷ୍ଣୋଦେବୀଙ୍କ ଦର୍ଶନ କରିଛନ୍ତି. କାଟ୍ରାରେ ଆଜି 44,000 କୋଟି ଟଙ୍କା ବ୍ୟୟରେ କରାଯାଉଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱସ୍ତରରେ ଭାରତର ଯୁବବର୍ଗ ସଫଳତା ଅର୍ଜନ କରିଥିବା କହିଛନ୍ତି. ଏନ୍ଡିଏ ସରକାର କେନ୍ଦ୍ରରେ 11 ବର୍ଷ ପୂର୍ଣ୍ଣ କରିଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯୁବକମାନଙ୍କୁ ସେ ନବୀନତା, ଦୃଢ଼ ଇଚ୍ଛାଶକ୍ତି, ଉତ୍ସାହର ପ୍ରତୀକ ବୋଲି ବର୍ଣ୍ଣନା କରି ଗତ 11 ବର୍ଷ ମଧ୍ୟରେ ଦେଶର ଯୁବବର୍ଗଙ୍କୁ ଭାରତକୁ ସଫଳତା ଦେଇଛନ୍ତି ବୋଲି କହିଛନ୍ତି. ଷ୍ଟାର୍ଟଅପ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ ଓ ନୂତନ ଶିକ୍ଷାନୀତି 2020 ଆଦି ସରକାରଙ୍କ ପଦକ୍ଷେପଗୁଡ଼ିକ ଯୁବକମାନଙ୍କୁ ସଶକ୍ତ କରିବା ପାଇଁ କରାଯାଇଛି. ସଶକ୍ତ ଯୁବାଶକ୍ତି ସଶକ୍ତ ଦେଶ ଗଠନ କରିପାରେ. ବିକଶିତ ଭାରତ ଗଠନ ଉଦ୍ୟମକୁ ଯୁବବର୍ଗଙ୍କ ଅଭୂତପୂର୍ବ ସହଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଶାପୋଷଣ କରିଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପହଲଗାମଠାରେ ହୋଇଥିବା ସନ୍ତାସବାଦୀ ଆକ୍ରମଣକୁ ନିନ୍ଦା କରିବା ସହିତ ଭାରତକୁ ସବୁବେଳେ ସମର୍ଥନ ପ୍ରଦାନ କରୁଥିବାରୁ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରଗୁଡ଼ିକୁ କୃତଜ୍ଞତା ଜଣାଇଛନ୍ତି. ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଭାରତ କେନ୍ଦ୍ରୀୟ ଏସୀୟ ସମ୍ମିଳନୀର ଚତୁର୍ଥ ବୈଠକରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରଗୁଡ଼ିକର ଭାରତ ଗୋଟିଏ ବିଶ୍ୱସ୍ତ ଅଂଶୀଦାର. ଗତ ଦଶନ୍ଧିରେ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ଆର୍ଥିକ, ବାଣିଜ୍ୟିକ ଓ ପୁଞ୍ଜିନିବେଶ ସମ୍ପର୍କ ଦୃଢ଼ ହୋଇଛି. ବିଭିନ୍ନ କ୍ଷେତ୍ରରେ ସହଯୋଗ ମନୋଭାବ ସହିତ ବିକାଶମୂଳକ ପ୍ରକଳ୍ପରେ ଆଗେଇବା ପାଇଁ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରଗୁଡ଼ିକୁ ଭାରତ ତା'ର ପ୍ରତିବଦ୍ଧତା ଦୋହରାଇଛି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ବୈଠକରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି. କାଜାକସ୍ତାନ, କିର୍ଗିଜ୍ ରିପବ୍ଲିକ୍, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜ୍ବେକିସ୍ତାନର ମନ୍ତ୍ରୀମାନେ ଏହି ବୈଠକରେ ଯୋଗ ଦେଇଛନ୍ତି। ବାଣିଜ୍ୟ ସଂଯୋଗୀକରଣ, ବୈଷୟିକ ଜ୍ଞାନକୌଶଳ ସମେତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଭାରତ ଓ କେନ୍ଦ୍ରୀୟ ଏସୀୟ ଦେଶଗୁଡ଼ିକ ମଧ୍ୟରେ ସହଯୋଗକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅମରନାଥ ଯାତ୍ରାକୁ ଏକ ସମନ୍ୱିତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ସେନାବାହିନୀ ପକ୍ଷରୁ ଜାମ୍ମୁ କାଶ୍ମୀରରେ ଅପରେସନ୍ ଶିବ ଆରମ୍ଭ କରାଯାଇଛି। ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି 38 ଦିନିଆ ଅମରନାଥ ଯାତ୍ରାକୁ ଏହି ଅପରେସନ୍ ମାଧ୍ୟମରେ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯିବ। ଗତ April 22 ତାରିଖରେ ପହଲଗାମ୍ ସନ୍ତାସବାଦ ଆକ୍ରମଣ ସମେତ ଅନ୍ୟାନ୍ୟ ସୁରକ୍ଷା ଆହ୍ୱାନକୁ ଦୃଷ୍ଟିରେ ରଖି CRPF, ଜାମ୍ମୁ କାଶ୍ମୀର ପୁଲିସ୍ ଏବଂ ଶ୍ରୀ ଅମରନାଥ ଜି ଶ୍ରାଇନ୍ ବୋର୍ଡ ସହିତ ଯୋଗାଯୋଗ ରକ୍ଷା କରି ସେନାବାହିନୀ ପକ୍ଷରୁ ଯାତ୍ରୀମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସମଗ୍ର ଯାତ୍ରା ପଥରେ CRPF, PSF, SSB, ITBP ଓ CISF ର 42,000+ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବା ସହିତ CCTV କ୍ୟାମେରା ମଧ୍ୟ ସ୍ଥାପନ କରାଯାଇଛି। ଏହାଛଡ଼ା ସମଗ୍ର ମାର୍ଗରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଚିକିତ୍ସା ସେବା ଯୋଗାଇ ଦିଆଯିବା ସହିତ ଗମନାଗମନ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ଗତ May 29 ତାରିଖ ଦିନ ଜମ୍ମୁଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ସହିତ ଏକ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ 2 ଦିନିଆ ହିମାଚଳ ପ୍ରଦେଶ ଗସ୍ତରେ ଯାଇ ଆଜି ସିମ୍ଲାରେ ପହଞ୍ଚିଛନ୍ତି। ଉପରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ସିମ୍ଲାସ୍ଥିତ ରାଜଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛି। ଆସନ୍ତାକାଲି ଉପରାଷ୍ଟ୍ରପତି ଡକ୍ଟର ୱାଇଏସ୍ ପାର୍ମର ବିଶ୍ୱବିଦ୍ୟାଳୟର ଜଙ୍ଗଲ ଓ ଉଦ୍ୟାନ ବିଭାଗର ଗବେଷକ ଓ ଅଧ୍ୟାପକମାନଙ୍କ ସହିତ ଏକ ବୈଠକରେ ଆଲୋଚନା କରିବେ। ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଜର୍ମାନୀର ବର୍ଲିନ୍ରେ ପହଞ୍ଚିଛନ୍ତି। ପ୍ରତିନିଧି ମଣ୍ଡଳୀକୁ ଜର୍ମାନୀସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଅଜିତ ଗୁପ୍ତେ ସ୍ୱାଗତ କରିଛନ୍ତି। ପ୍ରତିନିଧି ମଣ୍ଡଳୀ ଭାରତ ଜର୍ମାନୀ ସମ୍ପର୍କକୁ ଦୃଢ଼ କରିବା ପାଇଁ ଆଜି ବିଭିନ୍ନ ଆଲୋଚନାରେ ଯୋଗଦେବେ। ଇତିମଧ୍ୟରେ ସାଂସଦ ଡକ୍ଟର ଶଶି ଥରୁର୍ଙ୍କ ନେତୃତ୍ୱରେ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଗତକାଲି ରାତିରେ ୱାଶିଂଟନ୍ ଡିସିରେ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଥରୁର୍ କହିଛନ୍ତି, ଆତଙ୍କବାଦକୁ ପ୍ରତିହତ କରିବାଠାରୁ ଆରମ୍ଭ କରି ବୈଷୟିକ ଜ୍ଞାନକୌଶଳ ସହଯୋଗ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଛି। ଭାରତ ଆମେରିକା ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଏହି ଆଲୋଚନା ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ସହିତ ଫଳପ୍ରଦ ହୋଇଛି ବୋଲି ଶ୍ରୀ ଥରୁର୍ କହିଛନ୍ତି। କେରଳର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେରଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥେନାଲା ବାଲକ୍ରିଷ୍ଣା ପିଲାଇଙ୍କର 95 ବର୍ଷ ବୟସରେ ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ସେ ତିରୁବନନ୍ତପୁରମ୍ର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ରାଜ୍ୟସଭାକୁ 3 ଥର ସାଂସଦ ଭାବେ ଓ ବିଧାନସଭାକୁ 2 ଥର ନିର୍ବାଚିତ ହୋଇଥିଲେ। ସ୍ୱର୍ଗତ ପିଲାଇ କେରଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ 2 ଥର କାର୍ଯ୍ୟଭାର ଗ୍ରହଣ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କର ପୂର୍ବତନ ପରାମର୍ଶଦାତା ବିଶିଷ୍ଟ ଶିଳ୍ପପତି ଇଲନ୍ ମସ୍କ ମଧ୍ୟରେ ମତାନ୍ତର ବଢ଼ିବାରେ ଲାଗିଛି। ଟ୍ରମ୍ପଙ୍କ ଟ୍ୟାକ୍ସ ଓ ବଜେଟ୍ ନୀତିକୁ ଇଲନ୍ ମସ୍କ ଖୋଲାଖୋଲି ଭାବେ ସମାଲୋଚନା କରିଛନ୍ତି। ଏବେ ଉଭୟଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ କଥା କଟାକଟି ଆରମ୍ଭ ହୋଇଛି। ଟ୍ୟାକ୍ସ ଓ ଖର୍ଚ୍ଚ ବିଲ୍କୁ ବିରୋଧ କରୁଥିବାରୁ ରାଷ୍ଟ୍ରପତି ଟ୍ରମ୍ପ୍ ଇଲନ୍ ମସ୍କୁ ସମାଲୋଚନା କରିଛନ୍ତି। ଆଇସିସି ଟେଷ୍ଟ ବିଶ୍ୱ ଚାମ୍ପିୟନ୍ସିପ୍ 2025-27 କ୍ରୀଡ଼ାସୂଚୀର ଅଂଶବିଶେଷ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାଗ ନେବାକୁ ଆଜି ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଯାତ୍ରା କରିଛି। ଏହି ସିରିଜ୍ ଚଳିତ ମାସରୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ଚାଲିବ। ଉଭୟ ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିବା ପରେ ଭାରତ ଏହି ଦ୍ୱିପାକ୍ଷିକ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଯାଉଛି। ଟେଷ୍ଟ ସିରିଜ୍ ପାଇଁ ଶୁଭମନ୍ ଗିଲ୍ଙ୍କୁ ଅଧିନାୟକ କରାଯାଇଛି। ସୂଚନାଯୋଗ୍ୟ 2007 ପରଠାରୁ ଭାରତ ଇଂଲଣ୍ଡରେ କୌଣସି ଟେଷ୍ଟ ସିରିଜ୍ ଜିତିପାରିନାହିଁ। ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମରେ ଦଳାଚକଟା ଘଟଣାରେ କର୍ଣ୍ଣାଟକ ପୁଲିସ୍ RCB କ୍ରିକେଟ୍ ଟିମ୍ର ମାର୍କେଟିଂ ମୁଖ୍ୟ ନିଖିଲ ସୋସେଲ୍ଙ୍କ ସମେତ ସୁନୀଲ ମାଥ୍ୟୁ ଏବଂ କିରଣ କୁମାରଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ଚଳିତ ବର୍ଷର IPL ଟାଇଟଲ୍ ହାସଲ କରିବା ପରେ RCB ପକ୍ଷରୁ ବିଜୟ ଉତ୍ସବ ପାଳନ ସମୟରେ ଦଳାଚକଟାରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି କର୍ଣ୍ଣାଟକ ସରକାର ନିର୍ଦ୍ଦେଶ ଦେଇଥିଲେ। ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ସିଦ୍ଧରମେୟା କହିଥିଲେ, ଏହି ଘଟଣାରେ କର୍ଣ୍ଣାଟକ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ମାଇକେଲ୍ ଡି କୁନ୍ହାଙ୍କ ଅଧ୍ୟକ୍ଷତାରେ ଜଣିକିଆ ବିଚାର ବିଭାଗୀୟ କମିଟି ତଦନ୍ତ କରିବେ। ଉଦ୍ଧମପୁର ଶ୍ରୀନଗର ବାରମୂଲା ରେଳ ସଂଯୋଗ ପ୍ରକଳ୍ପକୁ ଆଜି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରଗୁଡ଼ିକ ଭାରତକୁ ସବୁବେଳେ ସମର୍ଥନ ପ୍ରଦାନ କରୁଥିବାରୁ ପ୍ରଶଂସା କଲେ ବୈଦେଶିକ ମନ୍ତ୍ରୀ। ଅମରନାଥ ଯାତ୍ରାକୁ ଏକ ସମନ୍ୱିତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ସେନାବାହିନୀ ପକ୍ଷରୁ ଆରମ୍ଭ କରାଯାଇଛି ଅପରେସନ୍ ଶିବ। ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାଗ ନେବାକୁ ଆଜି ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଯାତ୍ରା। ସମ୍ବାଦ ଶେଷ ହେଲା।